ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ପାଣିର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ନାସାର ନୂତନ ୱେବସାଇଟ ପ୍ରତିଦିନ ଦେଖିହେବ ପ୍ରକାଶରେ ଭରା ପୃଥିବୀର ଚିତ୍ର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂତନ ୱେବସାଇଟ ଆରମ୍ଭ କରୁଛି, ଯେଉଁଠି ପ୍ରତିଦିନ ପୃଥିବୀର ନୂତନ ଛବି ଦେଖିହେବ। ସୂର୍ଯ୍ୟର ପ୍ରକାଶରେ ଭରା ପୃଥିବୀର ଦୃଶ୍ୟ ଏଥିରେ ପ୍ରତିଦିନ ଉପଲବ୍ଧ କରାଇବା ପାଇଁ ନାସା ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନାସାର ଆର୍ଥ ପାଲମେଟ୍ରିକ ଇମେଜିଂ କ୍ୟାମେରା ଉତ୍ତୋଳିତ ହୋଇଥିବା ଅତିକମ୍ରେ 12 ଫଟୋ ପ୍ରତିଦିନ ଛଡ଼ାଯିବ। କାଶ୍ମୀର ଏନକାଉଣ୍ଟର, ଆତଙ୍କବାଦୀ ନିହତ, 2 ଯବାନ ଗୁରୁତର, ଗୁଳି ବିନିମୟ ଜାରି। ଉତ୍ତର କାଶ୍ମୀରରେ ବାରମୁଲା ଜିଲ୍ଲାରେ ଆଜି କିଛି ଆତଙ୍କବାଦୀ ଓ ଯବାନମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଲୋକଙ୍କୁ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଦିନ ସାରା ଜାରି ରହିଥିବା ଯବାନମାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ପାଲଟା ଗୁଳିମାଡ଼ରେ 2 ଜଣ ଯବାନ ଆହତ ହୋଇଛନ୍ତି। ମାରାଥନ ଜେରା, ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରିବା ଏବଂ ପୁଲିସ ଉପରେ ଆକ୍ରମଣ କରିବା ପାଇଁ ଲୋକଙ୍କୁ ଉସ୍କାଇବା ମାମଲାରେ ଗିରଫ ହୋଇଥିବା ପଟେଲ ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ପୁଲିସ ହାଜତରେ ଥିବା ହାର୍ଦ୍ଦିକଙ୍କୁ ଦୀର୍ଘ 8 ଘଣ୍ଟା କାଳ ଜେରା କରାଯାଇଥିବା ବେଳେ ତାଙ୍କ ବିରୋଧରେ 2 ଡକାୟତି ମାମଲା ରୁଜୁ ହୋଇଛି। 300 କୋଟିର ପୂଜା, ଗାଁ ଠାରୁ ସହର ଉତ୍ସବ ମୁଖର ଝଲସୁଛି ପୂଜା ମଣ୍ଡପ ଓ ତୋରଣ। ସାରା ରାଜ୍ୟ ଉତ୍ସବ ମୁଖର, ସବୁଠି ପାର୍ବଣର ମାହୋଲ। ମା ଜଗତ ଜନନୀ ଆସିଛନ୍ତି ଅଧର୍ମ ଉପରେ ଧର୍ମ ଓ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ନେଇ ଆସିଛି ଦଶହରା ଉତ୍ସବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ରଖ